ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଦେଶେ ଛୁଆମାନଙ୍କର ପ୍ରତିଭାକେ ମାନ୍ୟତା ଦେବାର ପରମ୍ପରା ରହିଆସିଛେ କହିଲେ ରାଷ୍ଟ୍ରପତି। 14 ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର 17 ଜଣ ଛୁଆ ପାଇଛନ୍ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର। ଯୁବଶକ୍ତି ଲାଗି ସାରା ପୃଥିବୀ ଆଜ ଭାରତକେ ଆଶା ଆର୍ ଆକାଂକ୍ଷା ନଜରତି ଦେଖୁଛେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟ ଆଇବା ଶିକ୍ଷା ବଚନ ମୂଲ ହେବା ଛାତ୍ର ସଂସଦ ନିର୍ବାଚନ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ଆଉର୍ ଧାନର ଏଫ୍ଏକ୍ୟୁ ମାନ ବାବଦେ ଜିଲ୍ଲାପାଳମାନେ ନେବେ ନିଷ୍ପତ୍ତି। ଦେଶେ ଛୁଆମାନଙ୍କୁ ସୁଯୋଗ ଦେବାର ଆର୍ ସେମାନଙ୍କର ପ୍ରତିଭାକେ ମାନ୍ୟତା ଦେବାର ପରମ୍ପରା ରହିଆସିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ଦେଇକରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍, ଛୁଆମାନଙ୍କର ପ୍ରତିଭାକେ ମାନ୍ୟତା ଦେବାର ପରମ୍ପରା ଆଗ୍କେ ଭିଲ୍ ଜାରି ରହିବା। 2047 ବେଲ୍କେ ଏହି ପୁରସ୍କାର ପାଇଥିବା ଛୁଆମାନେ ବିକଶିତ ଭାରତ ଗଠନ ଦିଗେ ବଡ଼ ଭୂମିକା ନେଇସାରିଥିବେ ବୋଲି ରାଷ୍ଟ୍ରପତି କହିଛନ୍।
भारत के सभी लोग गुरु गोविंद सिंह साहेब के छोटे साहेबजादे के सम्मान में शीश झुकाते हैं। दिसंबर के इसी सप्ताह में गुरु गोविंद सिंह जी के दो बड़े साहेबजादों बाबा अजीत सिंह और बाबा जुझार सिंह ने आस्था और स्वाभिमान की रक्षा करते हुए अपने प्राणों निछावर कर दिए थे।
କଳା, ସଂସ୍କୃତି, ସାହସ, ସୃଜନ, ବିଜ୍ଞାନ, ପ୍ରଯୁକ୍ତି, ସମାଜସେବା, ଖେଲ ଆର୍ ମନୋରଞ୍ଜନ ଦିଗେ ବିଶେଷ ସଫଳତା ପାଇଥିବା 14 ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର 17 ଜଣ ଛୁଆଙ୍କୁ ରାଷ୍ଟ୍ରପତି ପୁରସ୍କାର ଦେଇଛନ୍। ବିଶ୍ୱ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତା ଥି ସ୍ୱର୍ଣ୍ଣପଦକ ପାଇଥିବା ଢେଙ୍କାନାଳ ଜିଲ୍ଲା ପ୍ରୀତିସ୍ମିତା ଭୋଇ ଏହି ପୁରସ୍କାର ପାଇଛନ୍। ସମ୍ମାନ ପାଇବାର ଉତ୍ତରୁ ପ୍ରୀତିସ୍ମିତାଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍। ଦେଶର ଯୁବଶକ୍ତି ଲାଗି ସାରା ପୃଥିବୀ ଆଜ ଭାରତକେ ଆଶା ଆର୍ ଆକାଂକ୍ଷା ନଜରଥି ଦେଖୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜି ବୀର ବାଲ ଦିବସ ଉଦେ ଉଦ୍ବୋଧନ ଦେଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍, ଯୁବଶକ୍ତିକେ ବର୍କସ୍ କରବାଟା ସରକାରଙ୍କର ଗୋଟେ ନୀତି। ଷ୍ଟାର୍ଟଅପ୍ ନୁ ମୂଲ କରିକି କ୍ରୀଡ଼ା ବିଜ୍ଞାନ ବାଗିର ସବୁ ଦିଗେ ଯୁବଶକ୍ତି କ୍ରାନ୍ତି ଆନୁଛନ୍। ଛୁଆମାନଙ୍କର ଭିତରେ ସୃଜନକେ ତହକାବାର ଲାଗି ଦେଶେ 10,000 ନୁ ଅଧିକା ଅଟଲ ଟିଙ୍କରିଂ ଲ୍ୟାବ୍ ସ୍ଥାପନା କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଆଇବା ମାସ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉଦେ ବିକଶିତ ଭାରତ ଯୁବନେତା ବିତର୍କ ହେବା ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା ଛୁଆମାନଙ୍କ ସାଙ୍ଗେ କଥାବାର୍ତ୍ତା କରିଥିଲେ।
इतिहास ने और इतिहास से वर्तमान तक भारत की प्रगति में हमेशा युवा ऊर्जा की बहुत बड़ी भूमिका रही। आजादी की लड़ाई से लेकर के 21वीं सदी के जन आंदोलनों तक भारत के युवा ने हर क्रांति में अपना योगदान दिया। आप जैसे युवाओं की शक्ति के कारण ही आज पूरा विश्व भारत को आशा और अपेक्षाओं के साथ देख रहा। आज भारत में स्टार्टअप से साइंस तक, स्पोर्ट्स से एंटरप्रेन्योरशिप तक युवा शक्ति नई क्रांति कर रही है। और इसीलिए हमारी पॉलिसी में भी युवाओं को शक्ति देना सरकार का सबसे बड़ा फोकस है।
ଏହି ଉଦେ ପ୍ରଧାନମନ୍ତ୍ରୀ ସୁପୋଷିତ ଗ୍ରାମ ପଞ୍ଚାୟତ ଅଭିଯାନ ଉଦ୍ଘାଟନ କରିକରି ଭଲ କାମ କରିଥିବା 1,000 ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରିଛନ୍। ପୁରସ୍କାର ଟଙ୍କାର 50% ଅଙ୍ଗନବାଡ଼ି କର୍ମୀ, ସହାୟିକା ଆର୍ ଗ୍ରାମ ପଞ୍ଚାୟତକୁ ଦିଆଯିବା, ବାକି 50% ଅଙ୍ଗନବାଡ଼ି ପୋଷଣ ସୁଧାର କାର୍ଯ୍ୟକ୍ରମ ଲାଗି ଖର୍ଚ୍ଚ କରାଯିବା। ଇନ ଜନେଇ ଦିଆଯାଇପାରେ ଯେ ଗୁରୁ ଗୋବିନ୍ଦ ସିଂଙ୍କର ପୁଅମାନଙ୍କୁ ସେମାନଙ୍କର ସାହସ ଲାଗି ଶ୍ରଦ୍ଧାଞ୍ଜଳି ଦେବାରକେ 2022 ଫି ବଛର ଡିସେମ୍ବର 26 ତାରିଖ ବାଲ ବୀର ଦିବସ ପାଳନ କରବାରକେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ମଧ୍ୟାହ୍ନ 12:30 ଆଭାସୀ ଜରିଏ 58 ଲକ୍ଷ ସ୍ୱାମିତ୍ୱ ସମ୍ପତ୍ତି କାର୍ଡ ବାଣ୍ଟିବେ। ଓଡ଼ିଶା ସହିତ 10 ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର 46,000 ନୁ ଅଧିକା ଗାଁ ଲୋକଙ୍କୁ ଇ କାର୍ଡ ଦିଆଯିବା। ଯୋଜନାଥି 2 କୋଟି ନୁ ଅଧିକା ସମ୍ପତ୍ତି କାର୍ଡ ପ୍ରସ୍ତୁତ ଆର୍ ବାଣ୍ଟବାର ଲକ୍ଷ୍ୟ ରଖାଯାଇଛି। ଆଇବାକାଲ ଗୋଟେ ଦିନେ 58 ଲକ୍ଷ ନୁ ଅଧିକା କାର୍ଡ ବଣ୍ଟାଯିବା। ଏ ଉଦ୍ଧେ ପ୍ରଧାନମନ୍ତ୍ରୀ ହିତାଧିକାରୀମାନଙ୍କୁ ଉଦ୍ବୋଧନ ଦେବେ। କାର୍ଡ ବଣ୍ଟା କାର୍ଯ୍ୟକ୍ରମର ଆଞ୍ଚଳିକ ସମାରୋହମାନଙ୍କୁ ତଦାରଖ କରବାର କେନ୍ଦ୍ର ମନ୍ତ୍ରିମଣ୍ଡଳର 13 ଜଣ ସଦସ୍ୟ ଉପସ୍ଥିତ ରହିବେ। ଇନ ଜନେଇ ଦିଆଯାଇପାରେ ଯେ ଡ୍ରୋନ୍ ଟେକ୍ନୋଲୋଜି ସର୍ଭେ ଜରିଏ ଗାଁ ଇଲାକାନ ଘର ଥିବା ପରିବାରମାନଙ୍କୁ ରେକର୍ଡ ଅଫ୍ ରାଇଟ୍ସ ଦେବାର ଲାଗି 2020 ଏପ୍ରିଲ 24 ତାରିଖ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଇ ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 29 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ବିନିମୟ କରିବେ। ଇଟା ପ୍ରଧାନମନ୍ତ୍ରୀଙ୍କର 117 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଦି ସିଧା ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଲ ମନ୍ କି ବାତ୍ କାର୍ଯ୍ୟକ୍ରମ ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷା ଥି ଇତର ପ୍ରସାରଣ କରାଯିବା। ସେହିଦିନ ରାତି 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ଘାଏ ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଇଜେ ଆଇବା ଶିକ୍ଷା ବଚ୍ଚନୁ କଲେଜ ଛାତ୍ର ସଂସଦ ନିର୍ବାଚନ ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୂଚନା ଦେଇଛନ୍। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ହୋଇଥିବା ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦର 49 ନମ୍ବର ରାଜ୍ୟ ଅଧିବେଶନଠି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶୈକ୍ଷିକ ବାତାବରଣଠି ଜ୍ଞାନର ବୃଦ୍ଧି, ଚରିତ୍ର ନିର୍ମାଣ ଆର୍ ମିଲିତ ଚେରେଷ୍ଟାଥି ରାଷ୍ଟ୍ର ଗଢ଼ବାର ଲାଗି ଜୁଆନ ବର୍ଗଙ୍କୁ ଆହ୍ୱାନ ଦେଇଛନ୍। ଆଇବା ଦିନେ ଅର୍ଥନୀତି କ୍ଷେତ୍ରଠି ଦେଶର 5ଟା ମୁଖିଆ ରାଜ୍ୟ ଭିତରେ ଓଡ଼ିଶା ଠାନ୍ ପାଇବା ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍।
ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା ଗଢ଼ିବାର ଯେଉଁ ଦାୟିତ୍ୱ ଆଜି କେବଳ ସରକାରଙ୍କର ନାହିଁ, ଏ ଦାୟିତ୍ୱ ମଧ୍ୟ ଅଛି ଆପଣମାନଙ୍କ ସମସ୍ତଙ୍କର। ଏ ଦାୟିତ୍ୱ ଅଛି ଏଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଯୁବ ନେତୃତ୍ୱ ପାଖରେ। ଯିଏ ଯେତେବେଳେ କାଲି ଦାୟିତ୍ୱ ନେବ ଏ ଓଡ଼ିଶାର, ନିଶ୍ଚିତ ଭାବରେ ଆମେ ସେତେବେଳେ ସମୃଦ୍ଧ ଓଡ଼ିଶା କଥା, ବିକଶିତ ଓଡ଼ିଶା କଥାକୁ ଆମେ ନିଜ ହାତରେ ଆମେ ଗଢ଼ି ତୋଳିବୁ। ଆଉ ଆପଣମାନେ ହିଁ ନିଶ୍ଚିତ ଭାବରେ ଏହି ମହିଳାନ ମାଟିର ସଭ୍ୟସାଚୀ ବନିବେ, ଆପଣମାନେ ବି ହେବେ ଏ ଜାତିର ଯୋଗ୍ୟ ପୁରୁଷ।
ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସଂଗଠନ ତରଫୁ ପ୍ରକାଶୀ ସ୍କରଣିକା କେବିଲ ଉନ୍ମୋଚନ କରିଛନ୍। ଶ୍ରୀମନ୍ଦିର ପ୍ରଶାସନ ତରଫୁ 2025 ଇଂରାଜୀ ନୂଆବରଷ ଅବସରରେ ମହାପ୍ରଭୁଙ୍କର ଫଟୋଚିତ୍ର ଥିବା କ୍ୟାଲେଣ୍ଡର ବାହାରିଛି। ଏହି କ୍ୟାଲେଣ୍ଡରର ପହିଲା ସଂଖ୍ୟାକେ ଶ୍ରୀମନ୍ଦିର ମହାପ୍ରଭୁଙ୍କୁ ଚଢ଼ାଯାଇଛି। ଇତାର ଉତ୍ରୁ ଇତାକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉନ୍ମୋଚନ କରିଛନ୍। କ୍ୟାଲେଣ୍ଡରଥି ମହାପ୍ରଭୁଙ୍କ ରଥ ଉପରେ ବିଜେ କରବାର ଫଟୋ ସହିତ ରାଜ୍ୟର ଭିନ୍ ଭିନ୍ ଶିଳ୍ପୀଙ୍କର ଚିତ୍ର ଆର୍ ବାଲୁକା କଳା ଠାନ୍ ପାଇଛି। ଇଂରାଜୀ ନୂଆ ବଛର ଦିନ ପୁରୀ ଆର୍ ଭୁବନେଶ୍ୱରଠାରେ ଥିବା ଶ୍ରୀମନ୍ଦିର ସୂଚନା କେନ୍ଦ୍ରଠାରେ ଏହି କ୍ୟାଲେଣ୍ଡର ଶ୍ରଦ୍ଧାଳୁମାନଙ୍କୁ ବିକ୍ରି କରାଯିବା ବୋଲି ସୂଚନା ମିଳିଛି। ରାଜ୍ୟ ଅତିଥି ଭବନଠାରେ ରାଜ୍ୟ ସରକାରଙ୍କ ତରଫୁ ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କୁ ଆଜି ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରୀ ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆର୍ ବହୁତ ବିଶିଷ୍ଟ ଅଧିକାରୀ ଆର୍ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଧାନର ଏଫ୍ଏକ୍ୟୁ ମାନଥି କେତେ କୋହଲ କରାଯିବା ସେ ବାବଦେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ସେ କହିଛନ୍ ଯେ ପୂରା ଖରାପ ନାହିଁ ହୋଇଥିଲେ ଧାନ ଘିନ୍ବାରକେ ପଦକ୍ଷେପ ନିଆଯିବାର ଉଚିତ। ଇ ବାବଦେ ଜିଲ୍ଲାସ୍ତରଠି ଚାଷୀ, ମିଲର ଆର୍ ପ୍ରଶାସନ ଆଲୋଚନା ଜରିଏ ନିଷ୍ପତ୍ତି ନେବାରକେ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚାଷୀମାନଙ୍କୁ ଫସଲ ବୀମା ଟଙ୍କା ଦେବା ଲାଗି ତୁର୍ତ୍ତି ପଦକ୍ଷେପ ନେବାରକେ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବେଦନଶୀଳତାର ସହିତ ଚାଷୀମାନଙ୍କର ଆବେଦନକେ ସମୀକ୍ଷା କରିବା ଲାଗି ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍। ଗଲା 24 ତାରିଖ ଭିତରେ 20,000 ଅଧିକା ଚାଷୀ ବୀମା ଟଙ୍କା ପାଇବା ଲାଗି ଆବେଦନ କରିସାରିଛନ୍। ଚାଷୀମାନଙ୍କୁ ବୀମା ଟଙ୍କା ଦେବା ଲାଗି ବୀମା କମ୍ପାନୀ ଆର୍ କୃଷି ବିଭାଗ ଭିତରେ ଆଲୋଚନା ହୋଇଛି। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ ରାଜ୍ୟର ଭିନ୍ ଭିନ୍ ଜାଗାନ ଫସଲ ନୁକସାନ ହୋଇଛି ଆର୍ ତାର କ୍ଷୟକ୍ଷତି ଆକଳନ ଚାଲିଛି। ରିପୋର୍ଟ ମିଳିବାର ଉତ୍ତରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବା, ପରିସ୍ଥିତିକେ ନଜରଥି ରଖିକରି ମଣ୍ଡି ଖୋଲବାର ତାରିଖକେ ଘୁଞ୍ଚେ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍। ଓଡ଼ିଆ ଭାଷା, ସାହିତ୍ୟ ଆର୍ ସଂସ୍କୃତି ବିଭାଗ, କ୍ରୀଡ଼ା ଆଉ ଯୁବସେବା ବିଭାଗର ମିଳିତ ଉଦ୍ୟମଥି ରାଜ୍ୟସ୍ତରୀୟ ଯୁବ ଉତ୍ସବ 2024 ଅନୁଷ୍ଠିତ ହେଉଛି। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ହେଉଥିବା ଏହି କାର୍ଯ୍ୟକ୍ରମ ଗଲା 24 ତାରିଖନୁ ମୂଳ ହୋଇଥିଲା ଆଉ ଇଟା ଆଜି ଉଦ୍ଯାପିତ ହେବା। ଦକ୍ଷିଣ ପଶ୍ଚିମକେ ଲାଗିଥିବା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରନ ସକ୍ରିୟ ଥିବା ଲଘୁଚାପ ଧୀରେ ଧୀରେ ଦୁର୍ବଳ ହେଉଛି। ରାଜ୍ୟ ଆଜିଠାରୁ ବର୍ଷାର ପରିମାଣ କମିଛି। ରାଜ୍ୟର ଉପକୂଳ ସହିତ ଆଭ୍ୟନ୍ତରୀଣ ଇଲାକାନ କୋହଲା ପାଗ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ମିଳିଥିବା ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସାମାନ୍ୟ ବର୍ଷା ହେବାର ନେଇକରି 6ଟା ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଆଇବାକାଲି ସମ୍ଭଲପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଆର୍ ସୁବର୍ଣ୍ଣପୁର ଜିଲ୍ଲାର ଗୋଟେ କି ଦୁଇଟା ଜାଗାନ ବହଲିଆ କୁହୁଡ଼ି ଦେଖାଯିବା ବୋଲି ପାଣିପାଗ ବିଭାଗ ବିଭାଗ ଅନୁମାନ କରିଛି। ଶେଷ ମୁଖିଆ ଖବର ଫେରଗେ। ଦେଶେ ଛୁଆମାନଙ୍କର ପ୍ରତିଭାକେ ମାନ୍ୟତା ଦେବାର ପରମ୍ପରା ରହିଆସିଛି କହିଲେ ରାଷ୍ଟ୍ରପତି। 14 ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର 17 ଜଣ ଛୁଆ ପାଇଛନ୍ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର। ଯୁବଶକ୍ତି ଲାଗି ସାରା ପୃଥିବୀ ଆଜ ଭାରତକେ ଆଶା ଆର୍ ଆକାଂକ୍ଷା ନଜରଥି ଦେଖୁଛେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟ ଆଇବା ଶିକ୍ଷା ବଚନ୍ ମୂଲ ହେବା ଛାତ୍ର ସଂସଦ ନିର୍ବାଚନ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।